आकाशवाणी संवाद पढ़ुछंती आदित्य नारायण दास। मुख्य संवाद, लोकसभा पारित हला केंद्रीय अबकारी संशोधन बिल 2025। प्राकृतिक कृषि पद्धति को ग्रहण करिबा पई देशवासी को प्रधानमंत्री देले परामर्श। संचार साथी आप्र प्री इंस्टॉलेशन बाध्यतामूलक नुहे स्पष्ट कले सरकार। छत्तीसगढ़ सुरक्षा बाहिनी सह गोली विनिमय रे दुई जवान शहीद ओ सात माओवादी निहत। एवं रायपुर दिनिकिया आंतर्जातिक क्रिकेट मैच रे दक्षिण आफ्रिका सम्मुखरे 369 रन रो विजय लक्ष्य धार्य कला भारत। विस्तृत संवाद, केंद्रीय अबकारी संशोधन बिल 2025 आज लोकसभा पारित होईछि। अबकारी आईन 1944 को संशोधन कराजाई विभिन्न तमाखु सामग्री उपरे अबकारी शुल्क एवं सेस वृद्धि कराजाई। सिगारेट, सिगार, हुक्का, तमाखु, जर्दा आदि विभिन्न प्रकार तमाखु सामग्री यह मध्य अंतर्भुक्त। बिल आलोचनार उत्तर दे अर्थमंत्री निर्मला सीतारमण कहिछन्ति अतिरिक्त कर किंबा नूतन आईन नुहे। जीएसटी लागू हेबा परे मध्य क्षतिपूरण सेस प्रदान जुलाई 2017-24 पर्यंत अपरिवर्तित रहिछि। तमाखु सामग्रीर मूल्य जीएसटी लागू हेबा परे वृद्धि पाइछि। तमाखु व्यवहार को प्रतिहत करिबा लक्ष्य नै सरकारक पक्षरु एहि संशोधित नीति कार्यकारी करिबाकु लक्ष्य रखाजैछि बोली अर्थमंत्री कहिछन्ति। प्रधानमंत्री नरेन्द्र मोदी प्राकृतिक कृषि उपरे गुरुत्व प्रदान करिछन्ति। सामाजिक गणमाध्यम पोस्टरे श्री मोदी कहिछन्ति प्राकृतिक जैव विविधता पई उद्भिद एवं पशुपालन सहावस्थान आदि विविध क्षेत्र को प्राकृतिक कृषि पद्धति प्रोत्साहन प्रदान करिथाय। देशवासी को प्राकृतिक कृषि पद्धति आपणेबाकु श्री मोदी आह्वान देइछन्ति। कृत्रिम रासायनिक द्रव्य उपयोग नकरि पारंपरिक ज्ञानकौशल एवं आधुनिक परिवेशगत नीति आधार रे फसल चाष करिबा उपरे प्रधानमंत्री गुरुत्व देइछन्ति। कृषि अवशिष्टांशर पुनःचक्रण उपरे आलोकपात करि प्रधानमंत्री कहिछन्ति मृत्तिका स्वास्थ्य वृद्धि दिगरे एहा सहायक होइथाय। प्रधानमंत्री कहिछन्ति प्राकृतिक कृषि क्षेत्र रे भारत प्रशंसनीय अग्रगति करिछि। गतवर्ष देशरे प्राकृतिक कृषि आधारित जातीय मिशन आरंभ होइथिला। चाषीङ्कु प्राकृतिक कृषि सहित सामिल करिबारे एहि मिशन गुरुत्वपूर्ण सब्यस्त होइछि। प्रधानमंत्री किसान योजना अभियान प्राकृतिक कृषि क्षेत्रकु सुफल प्रदान करुछि बोली प्रधानमंत्री उल्लेख करिबा सह श्री अन्न चाषकु एहा प्रोत्साहन प्रदान करुछि बोली कहिछन्ति। संचार साथी आप्र वर्धित ग्रहणीयताकु दृष्टिरे रखि केन्द्र सरकार मोबाइल निर्माताक पई एहि आप्र प्री इंस्टॉलेशन बाध्यतामूलक नकरिबाकु निष्पत्ति नेइछन्ति। सरकार स्पष्ट करिछन्ति जे नागरिकमाने जेतेबेले चाहिबे एहि आप्कु हटेइ पारिबे एवं आप्रे व्यवहारकारीङ्कु सुरक्षा देबा व्यतीत अन्य कौनसि कार्य नाही। କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ 1.4 କୋଟି ବ୍ୟବହାରକାରୀ ଏହି ଆପ୍କୁ ଡାଉନ୍ଲୋଡ୍ କରିଛନ୍ତି। ପ୍ରତିଦିନ 2000 ଠକେଇ ଘଟଣା ଘଟୁଥିବାର ଏହି ମୋବାଇଲ୍ ଆପ୍ଲିକେସନ୍ରେ ରିପୋର୍ଟ କରାଯାଇଛି। ଗୋଟିଏ ଦିନରେ 6 ଲକ୍ଷ ନାଗରିକ ଏହି ଆପ୍କୁ ଡାଉନ୍ଲୋଡ୍ କରିବା ପାଇଁ ପଞ୍ଜୀକରଣ କରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜନସାଧାରଣଙ୍କର ଏହି ଡାଉନ୍ଲୋଡ୍ 10 ଗୁଣ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଆପ୍ଟି ସୁରକ୍ଷିତ ଏବଂ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଏହା ଉଦ୍ଦିଷ୍ଟ ଅଟେ। କେନ୍ଦ୍ର ସରକାର କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସମଗ୍ର ଦେଶରେ 5 ଲକ୍ଷରୁ ଅଧିକ 5G ବେସ୍ ଟ୍ରାନ୍ସିଭର ଷ୍ଟେସନ ସ୍ଥାପନ କରାଯାଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି। ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଭାରତ ନେଟ୍ ପ୍ରକଳ୍ପ ଅଧୀନରେ ଗ୍ରାମୀଣ ସଂଯୋଗୀକରଣରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି। ସେ କହିଛନ୍ତି ଯେ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା 2.14 ଲକ୍ଷ ଗ୍ରାମ ପଞ୍ଚାୟତ ବ୍ରଡ୍ବ୍ୟାଣ୍ଡ ସଂଯୋଗ ସେବା ପାଇଁ ପ୍ରସ୍ତୁତ ରହିଛି। ଏହି ପ୍ରକଳ୍ପ ଅଧୀନରେ ସମଗ୍ର ଦେଶରେ 13.66 ଲକ୍ଷ ଫାଇବର ଟୁ ଦି ହୋମ୍ ସଂଯୋଗ ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ସରକାର ଡିଜିଟାଲ ଭାରତ ନୀତି ବ୍ୟବହାର କରି ଦୂରଦୂରାନ୍ତ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହାର ବିଭାଜନକୁ ଦୂର କରିବା ପାଇଁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ନେଟ୍ ପ୍ରକଳ୍ପ ଗ୍ରାମ ପଞ୍ଚାୟତ ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବ୍ରଡ୍ବ୍ୟାଣ୍ଡ ସଂଯୋଗ ପ୍ରଦାନ କରୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ବାତ୍ୟା ଆକସ୍ମିକ ବୃଷ୍ଟିପାତ ଏବଂ ଭୂକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଜନଜୀବନ ରକ୍ଷା ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ସଠିକ୍ ସମୟରେ ସତର୍କ ସୂଚନା ଜାରି କରାଯାଉଛି। ଇତିମଧ୍ୟରେ ମିଶନ ମୌସମ ଭଳି ଏକ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଦେଶରେ ପାଣିପାଗ ସମ୍ପର୍କରେ ସମୟୋପଯୋଗୀ ତଥ୍ୟ ପ୍ରଦାନ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ସାତ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ଶହୀଦ ହୋଇଛନ୍ତି। ବିଜାପୁର ପୁଲିସ୍ ଅଧୀକ୍ଷକ ଜିତେନ୍ଦ୍ର ଯାଦବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିଜାପୁର ଦାନ୍ତେୱାଡ଼ା ସୀମାରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଜିଲ୍ଲା ରିଜର୍ଭ ଗାର୍ଡ, ସ୍ୱତନ୍ତ୍ର ଟାସ୍କଫୋର୍ସ, କୋବ୍ରା ୟୁନିଟ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଭାବେ ଏହି ତଲାସୀ ଅଭିଯାନ ଅବସରରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ବସ୍ତର ରେଞ୍ଜର ପୁଲିସ୍ ମହାନିର୍ଦ୍ଦେଶକ ସୁନ୍ଦର ରାଜ ପି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ସାତ ଜଣ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବନ୍ଧୁକ ସହିତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ବିଜାପୁର ଜିଲ୍ଲା ରିଜର୍ଭ ଗାର୍ଡର ଜଣେ ହେଡ୍ କନଷ୍ଟେବଳ ଓ କନଷ୍ଟେବଳ ଗୁଳି ବିନିମୟରେ ଶହୀଦ ହୋଇଛନ୍ତି। ଆଉ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ବିଜାପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ସେ ବିପଦମୁକ୍ତ ଥିବାର ଜଣାପଡ଼ିଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଏବେ ଦେଶର 64% ନାଗରିକ ସାମାଜିକ ସୁରକ୍ଷାର ସୁଫଳ ପାଉଛନ୍ତି। ଏ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡିଆ ଏଜ୍ 2025 ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଲାଗୁ ହୋଇଥିବା ନୂତନ ଶ୍ରମ ସଂହିତା ଶ୍ରମିକଙ୍କୁ ଅଧିକ ସଶକ୍ତ କରିବା ସହ ଆନ୍ତର୍ଜାତିକ ଶ୍ରମ ସଂଗଠନର ଚିନ୍ତାଧାରାକୁ ପ୍ରତିଫଳନ କରୁଛି।
हमें लेबर को राइट भी देना है, हमें उसका कल्याण भी करना है और इसलिए हमने कई ऐसे कदम उठाए। सिर्फ कानूनों का मर्जर ही नहीं बल्कि श्रम शक्ति के सम्मान का मिशन के रूप में हमने रिफॉर्म को लेकर आए।
जॉर्जिया संसद अध्यक्ष साल्वा ପାପୁଆସ୍ ଭିଲିଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ସଂସଦୀୟ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ସଂସଦ ଭବନରେ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଜର୍ଜିଆରେ ନୂତନ ଭାରତୀୟ ଦୂତାବାସ ଖୋଲିବା ସହ ପ୍ରତ୍ୟକ୍ଷ ଯୋଗାଯୋଗ ବୃଦ୍ଧିର ସମ୍ଭାବନା ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାଧୁ ଅଗସ୍ତ୍ୟ ଯାନ ଅଭିଯାନ ସେଭ୍ ଅଧୀନରେ କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣରେ ଅଂଶଗ୍ରହଣ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଏକ ଦଳ ପୁଡୁଚେରୀରେ ପହଞ୍ଚିଛନ୍ତି। ତେନକାଶୀରୁ ତାଞ୍ଜାବୁର ଦେଇ ଏହି ଶ୍ରଦ୍ଧାଳୁ ଦଳ ବାରାଣସୀ ଯାତ୍ରା କରୁଛନ୍ତି। ପୁଡୁଚେରୀ ଉପରାଜ୍ୟପାଳ କେ କୈଳାସନାଥନ୍ ଦଳକୁ ସ୍ୱାଗତ ଏବଂ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାବେଶକୁ ଶ୍ରଦ୍ଧାଳୁ ମଣ୍ଡଳୀ ସମ୍ବୋଧନ କରିବା ସହିତ ତାମିଲନାଡୁ କାଶୀ ମଧ୍ୟରେ ଐତିହାସିକ ସଂଯୋଗ ଏବଂ ତାମିଲ ଭାଷାର ଅଭିବୃଦ୍ଧି ଦିଗରେ ପୁଡୁଚେରୀର ଅବଦାନ ଦିଗରେ ଆଲୋକପାତ କରିଛନ୍ତି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମସ୍ତ ପ୍ରକାର ପାନମସଲା ପ୍ୟାକେଟ୍ ଉପରେ ନିର୍ଦ୍ଧାରିତ ମୂଲ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଲିଗାଲ୍ ମେଟ୍ରୋଲୋଜି ଦ୍ୱିତୀୟ ସଂଶୋଧନ ନୀତି 2025 ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷ ଫେବୃୟାରୀ 1ରୁ ଏହା କାର୍ଯ୍ୟକାରୀ କରାଯିବ। ପ୍ରସ୍ତୁତକର୍ତ୍ତାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ଅଂଶୀଦାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଧ୍ୟ ବୋଲି ଉପଭୋକ୍ତା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଉପଭୋକ୍ତାଙ୍କ ସୁରକ୍ଷା ଏବଂ ବ୍ୟବସାୟରେ ସ୍ୱଚ୍ଛତା ଆଣିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ରାୟପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ 369 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଚଳିତ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଆଜି ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ୍ ବିନିମୟରେ 358 ରନ୍ ସଂଗ୍ରହ କରିଛି। ବିରାଟ କୋହଲି 102 ଏବଂ ଋତୁରାଜ ଗାଇକ୍ୱାଡ 105 ରନ୍ ସଂଗ୍ରହ କରିଥିବାବେଳେ ଅଧିନାୟକ କେଏଲ୍ ରାହୁଲ 66 ରନ୍ର ଅପରାଜିତ ପାଳି ଖେଳିଥିଲେ। 369 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦକ୍ଷିଣ ଆଫ୍ରିକା 17 ଓଭରରେ 1 ୱିକେଟ୍ ବିନିମୟରେ 97 ରନ୍ ସଂଗ୍ରହ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ପାରିତ ହେଲା କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ 2025। ପ୍ରାକୃତିକ କୃଷି ପଦ୍ଧତିକୁ ଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ପରାମର୍ଶ। ସଞ୍ଚାର ସାଥୀ ଆପ୍ର ପ୍ରି ଇନ୍ଷ୍ଟଲେସନ୍ ବାଧ୍ୟତାମୂଳକ ନୁହେଁ ସ୍ୱଷ୍ଟ କଲେ ସରକାର। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 2 ଯବାନ ଶହୀଦ ଓ 7 ମାଓବାଦୀ ନିହତ। ଏବଂ ରାୟପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 369 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।